ତେଣୁ ଇଏ ପରମ୍ପରାରେ ଆସିଛି କଥା, ଇଏ ଗୋଟେ ପରମ୍ପରା ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଅନନ୍ତ ଦେବ ଏ ପୃଥିବୀକୁ ଯେଉଁ ଧାରଣ କରିଛନ୍ତି ବିଶ୍ୱବ୍ରହ୍ମାଣ୍ଡକୁ, ତାଙ୍କର 1000 ମୁଖରେ ଭଗବାନଙ୍କର ଦିବ୍ୟ ଗୁଣଗାନ କରିଚାଲିଛନ୍ତି, ଏ ପର୍ଯ୍ୟନ୍ତ ସେ ଶେଷ ହୋଇପାରୁନାହିଁ। ତେଣୁ ସେଇଠି ଯାଇକରି ଏହି 4 କୁମାର ଯିଏକି ବ୍ରହ୍ମାଙ୍କର 4 ପୁତ୍ର, ସେ ଯାଇକି ଶ୍ରବଣ କରିଥିଲେ, ସେଇଠୁ ସେ ପରମ୍ପରାଟି ଆସୁଛି। ତେଣୁ ସେହି ପରମ୍ପରାରେ 4 କୁମାରଙ୍କ ଠାରୁ ଶ୍ରବଣ କରିଥିଲେ ସାଂଖ୍ୟାୟନ ଋଷି, ସାଂଖ୍ୟାୟନ ଋଷିଙ୍କ ଠାରୁ ଶ୍ରବଣ କରିଥିଲେ ପରାଶର ଏବଂ ଏଇଭଳି ଭାବରେ ତୃତୀୟ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଏହି ଘଟଣାଟି କୁହାଯାଇଛି। ଶଙ୍କର୍ଷଣ, 4 କୁମାର, ତାପରେ ସାଂଖ୍ୟାୟନ, ତାଙ୍କ ଠାରୁ ପରାଶର ଏବଂ ବୃହସ୍ପତି, ଏ 2 ଜଣ ଶ୍ରବଣ କରିଥିଲେ। ପରାଶରଙ୍କ ଠାରୁ ତାଙ୍କର ପୁତ୍ର ବ୍ୟାସଦେବ ସେ ଶ୍ରବଣ କରିଥିବେ, ତା ସହିତ ଆମର ମୈତ୍ରମୁନି ସେ ମଧ୍ୟ ଶ୍ରବଣ କରିଛନ୍ତି। ତେଣୁ ଏହିଭଳି ଭାବରେ ଏ ପରମ୍ପରା ଆସୁଛି। ପରମ୍ପରା ବିହୀନା ଯେ ମନ୍ତ୍ରା ସେ ନିଷ୍ଫଳା ମତା। ପରମ୍ପରାରେ ଯଦିଓ ସେହି କଥା ସମସ୍ତେ ଜାଣନ୍ତି, କିନ୍ତୁ ଅବୈଷ୍ଣବ ମୁଖୋଜ୍ଞାନ ଭୂତମ ହରି କଥାନ୍ତମ ଶ୍ରବଣ ନୈବ କର୍ତ୍ତବ୍ୟ ସର୍ବୋଚ୍ଚିଷ୍ଟ ଯଥାପୟ। ଯଦିଓ ସେହି କଥାକୁ ହୁଏତ ଯେଉଁମାନେ ବୈଷ୍ଣବ ନୁହନ୍ତି ସେମାନଙ୍କ ତ ସେହି କଥା କହିପାରନ୍ତି, କିନ୍ତୁ ସେ କଥା ଶୁଣିବା ପାଇଁ ମନା କରାଯାଇଛି। କାହିଁକି ନା ସର୍ବୋଚ୍ଚିଷ୍ଟ ଯଥାପୟ, ଯେଉଁଭଳି ଭାବରେ କ୍ଷୀରଟା ହେଉଛି ଅମୃତ, କିନ୍ତୁ ସେ ଅମୃତକୁ ଯଦି ସାପ ଯଦି ମୁହଁ ମାରିଦେଲା ତାହେଲେ ସେ ଅମୃତଟା ଅମୃତ ରହିବ ନାହିଁ, ସେ ବିଷରେ ପରିଣତ ହୋଇଯିବ। ତେଣୁ ସେଭଳି ଭାବରେ ଏହି କଥା ହୁଏତ ଅବୈଷ୍ଣବମାନେ କହିଥାଇପାରନ୍ତି, ଅବୈଷ୍ଣବମାନେ ସାଧାରଣତଃ କହିବା କଥା ନୁହଁ, କାରଣ ସେମାନେ ବହୁତ ଏଇ ଭୌତିକ କଥା ହିଁ ସେମାନେ କହିବେ, ଭୌତିକ କଥାରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। କିନ୍ତୁ ତଥାପି କୌଣସି କାରଣ ଯଦି କୌଣସି ଭୁଲ ବଶତଃ ଭୁଲିକିରି ଭଗବାନ କଥା ଟିକେ କହିଦେଲେ, କିନ୍ତୁ ସେଇଟା ମଧ୍ୟ କହିବେ ଯେଉଁ ତା'ର ବିପରୀତ ପ୍ରତିକ୍ରିୟା ହେବ। କହିବାର ଉଦ୍ଦେଶ୍ୟ ହେଉଛି ଯେ ପ୍ରକୃତରେ ଭଗବାନ କେହି ନାହାନ୍ତି, ଏଇ ଯେଉଁ ସବୁ କୁହାଯାଉଛି ଏ ସବୁ ମନଗଢ଼ା ଜିନିଷ, ଏଭଳି ଭାବରେ ସେମାନେ ବିଶ୍ୱାସ କରିପାରନ୍ତି ନାହିଁ। ଭଗବାନଙ୍କୁ ସେମାନେ ଭକ୍ତ ନୁହନ୍ତି, ତେଣୁ ଯେଉଁମାନେ ଭଗବାନ ଭକ୍ତ ସେ ଯେତେବେଳେ ଭଗବାନ କଥା କୁହନ୍ତି ଆନନ୍ଦ ସମୁଦ୍ର ମଗ୍ନା ବୋଲି କୁହାଯାଇଛି। ଏ ଗଜେନ୍ଦ୍ର କଥା କୁହାଯାଉଛି 8ମ ସ୍କନ୍ଧରେ ତାଙ୍କର ପିଲାଟିକୁ ଏ ଚତୁର୍ଥ ମନ୍ମନ୍ତରର ଘଟଣା। ପ୍ରଥମ ମନ ହେଉଛନ୍ତି ସ୍ୱାମୀ ମନୁ, ଦ୍ୱିତୀୟ ମନୁ ହେଉଛନ୍ତି ସ୍ୱାରଥିସ, ତୃତୀୟ ମନୁ ହେଉଛନ୍ତି ଉତ୍ତମ, ଏବଂ ଚତୁର୍ଥ ମନୁ ହେଉଛନ୍ତି ତାମସ। ତେଣୁ ମନ୍ମନ୍ତର ଲୀଳା ଯେତେବେଳେ କୁହାଯାଉଛି ସେତେବେଳେ 8ମ ସ୍କନ୍ଧରେ, 8ମ ସ୍କନ୍ଧ ହେଉଛି ମନ୍ମନ୍ତର, 10ଟି ବିଷୟ ଭାଗବତ ବର୍ଣ୍ଣନା କରାଯାଇଛି। ତାଦେହରୁ ଗୋଟିଏ ବିଷୟ ହେଉଛି ମନ୍ମନ୍ତର, ଯିଏକି ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ତେଣୁ ସେହି ମନୁଙ୍କ ସମୟରେ 6ଟି ପରିବର୍ତ୍ତନ ହୁଏ। ଗୋଟେ ହେଉଛି ମନୁ ପରିବର୍ତ୍ତନ ହୁଅନ୍ତି, ତାପରେ ଆସନ୍ତି ମନୁଙ୍କର ପୁତ୍ରମାନେ, ତାପରେ ଦେବତାମାନେ, ଦେବତାମାନଙ୍କ ରାଜା ଯେ ଇନ୍ଦ୍ର ହେବେ, ସପ୍ତର୍ଷି ସପ୍ତଋଷି, ପ୍ରତି ମନୁଙ୍କ ସମୟରେ 7ଋଷି ପରିବର୍ତ୍ତନ ହୁଅନ୍ତି, ଏବଂ ଭଗବାନଙ୍କର ଜଣେ ଅବତାର ଆସନ୍ତି, ସେ ହେଉଛନ୍ତି ମନ୍ମନ୍ତର ଅବତାର। ଏଇ 6ଟି ପରିବର୍ତ୍ତନ ମନୁଙ୍କ ସମୟରେ ହୁଏ, ପ୍ରତି ମନୁଙ୍କ ସମୟରେ ଏଇଟା ହୁଏ। ଗୋଟିଏ ମନୁଙ୍କର ସମୟ ହେଉଛି କେତେ, 71 ଦିବ୍ୟ ଯୁଗ। ଗୋଟିଏ ଦିବ୍ୟ ଯୁଗର ପରିମାଣ ହେଉଛି 43,20,000 ବର୍ଷ। ଆକୁ ଯଦି ଆମେ 71 ଗଣିବା ସେତିକି ହେଉଛି ଗୋଟିଏ ମନୁଙ୍କର ସମୟ। ତେଣୁ ଏଇ ଚତୁର୍ଥ ମନୁଙ୍କ ସମୟରେ ଏ ଗଜେନ୍ଦ୍ର ଲୀଳାଟି ହେଇଥିଲା, ଯେତେବେଳେ 8ମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏଇ ମନ୍ମନ୍ତର ଲୀଳା ବିଷୟରେ ବର୍ଣ୍ଣନା କରୁଛନ୍ତି, ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯାଉଛନ୍ତି। ଏବଂ ଚତୁର୍ଥ ମନୁଙ୍କ ସମୟରେ ଯେତେବେଳେ କଥା ଆସିଲା ଯେ ଭଗବାନ ଏଇଭଳି ଭାବରେ ହରି ରୂପରେ ଗଜେନ୍ଦ୍ରକୁ ଉଦ୍ଧାର କରିଥିଲେ, ତେଣୁ ଏ କଥା ଯେତେବେଳେ ଶୁଣିଲେ ପରୀକ୍ଷିତ ମହାରାଜ, ସେ କହିଲେ ପ୍ରଭୁ ଏଇଟାକୁ ଟିକେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ଯେଉଁଭଳି ଭାବରେ ମୈତ୍ରମୁନି ବର୍ତ୍ତମାନ ମୈତ୍ରମୁନି ବିଦୁର ମହାରାଜ କହୁଛନ୍ତି, ପ୍ରଭୁ ଏଇଟାକୁ ଏଇ ଯେଉଁ ଶୁକରଦେବ ବା ବରାହଦେବଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ 13-19 ଏ 7ଟି ଅଧ୍ୟାୟରେ ଭଗବାନ ବରାହଦେବଙ୍କ ଲୀଳା ବର୍ଣ୍ଣନା କରାଗଲା। ସେହି ଲୀଳାଟିକୁ ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରିଦେଇ ହେବ, ଗୋଟିଏ ବହୁତ ସଂକ୍ଷେପରେ ବର୍ଣ୍ଣନା କରିଦେଇ ହେବ, ପୁଣି ସେଇ ଲୀଳାକୁ ବିସ୍ତାର କଲେ ବିଶାଳ ରହିଛି। କୂର୍ମ ପୁରାଣ ରହିଛି, କୂର୍ମଦେବ ଆସିଥିଲେ ଭଗବାନଙ୍କର, ସେଇଭଳିଆ ବରାହ ପୁରାଣ ରହିଛି, ବରାହ ପୁରାଣରେ ବିସ୍ତାର ଭାବରେ ସେ ବର୍ଣ୍ଣନା କରାଯାଇଛି, ହଜାର ହଜାର ଶ୍ଳୋକ ରହିଛନ୍ତି। ତେଣୁ ଏଇ ଗଜେନ୍ଦ୍ର କଥା କାହିଁକି ଏଠି କୁହାଗଲା, ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଗଜ ଯେଉଁ ଗଜେନ୍ଦ୍ର ଦଶଗ୍ରସ୍ତମ, ଆ ପୂର୍ବରୁ ଯେଉଁ କୁହାଯାଇଥିଲା ଯେ ମହତୀ କୀର୍ତ୍ତିଶାଳୀ ଯୁଧିଷ୍ଠିର ଆଦି ପୁଣ୍ୟ ଶ୍ଳୋକ ସାଧୁମାନଙ୍କ କଥା ଶ୍ରବଣ କରି ଯେତେବେଳେ ଆନନ୍ଦ ଉପସ୍ଥିତ ହୁଏ, ସେତେବେଳେ ଶିବସ୍ୟ ଲାଞ୍ଛିତ ସ୍ୱୟଂ ଭଗବାନ କଥାରେ ଯେ ଆନନ୍ଦ ହେବ, ଏଥିରେ ଆଉ କିଛି ସନ୍ଦେହ ଅଛି। ଏ କଥା ସୁଧ ଗୋସ୍ୱାମୀ କହୁଛନ୍ତି ସୌନକାଦୃଶୀଙ୍କୁ, ସୌନକ ନୈମିଶାରଣରେ ମହାଭାଗବତ କ୍ଷତା ପ୍ରାମାଣିକ ଅଧିକାରୀ କୌସାରଙ୍କ ଠାରୁ ଭଗବାନ କଥା ଶ୍ରବଣ କରି ଦିବ୍ୟ ଆନନ୍ଦ ଲାଭ କଲେ। ଭଗବାନ କଥା ଶ୍ରବଣରେ ଏଇଭଳି ସବୁ ରହିଛି, ଅନେକ ଫଳ ସବୁ ରହିଛି କଥା ଶ୍ରବଣରେ, ବିଭିନ୍ନ ସ୍ଥାନରେ ସେସବୁ ବିଷୟ ବର୍ଣ୍ଣନା କରାଯାଇଛି। ବିଶେଷ ଭାବରେ ଦଶମ ସ୍କନ୍ଧରେ କୁହାଯାଉଛି ଯେ ଯତ୍ ଶୁଣନ୍ତୁ ଅପ୍ରୀତି ଅରତି ବିତୃଷ୍ଣା, ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏଇଟା କୁହାଯାଉଛି ଯେ ଭଗବାନ କଥା ଶ୍ରବଣ କରୁଛନ୍ତି, କ'ଣ କ'ଣ ସବୁ ଫଳ ହେଉଛି ତା'ର, କାହିଁକି ନା ପରୀକ୍ଷିତ ମହାରାଜ ନିଜେ ଅନୁଭବ କରୁଛନ୍ତି ସେ କଥା। ସେ ଭଗବାନ କଥା ଶ୍ରବଣ କରି ଥିଓରିଟିକାଲି କହୁନାହାନ୍ତି କଥା, ସେ ନିଜେ ଅନୁଭବ କରୁଛନ୍ତି। ଭଗବାନ କଥାରେ ପାଞ୍ଚଟି ଫଳ ଆସୁଛି, କେତୋଟି ହେବ ଆପଣ ହିସାବ କରନ୍ତୁ। ପ୍ରଥମ ହେଉଛି ଯତ୍ ଶୁଣନ୍ତୁ ଅରତି ଅପୈତି ଅରତି ବିତୃଷ୍ଣା, ଭଗବାନ କଥା ଶ୍ରବଣ କଲେ ଆମର ଯେଉଁ ଅରତି ରହିଛି, ଭଗବାନ କଥା ପ୍ରତି ଆଗ୍ରହ ନାହିଁ। ସାଧାରଣତଃ ଲୋକମାନଙ୍କର ଭଗବାନ କଥା ପ୍ରତି ଆଗ୍ରହ ନଥାଏ, କାହିଁକି ଯଦିଓ ଭଗବାନ କଥା ହେଉଛି ଆନନ୍ଦମୟ ଅମୃତ ବହୁତ ମଧୁର କଥା, କିନ୍ତୁ ଯେଭଳି ଭାବରେ ଜଣଙ୍କର କାମଳ ରୋଗ ହୋଇଥିଲେ ବା ଜଣ୍ଡିସ ରୋଗ ହୋଇଥିଲେ ତାକୁ ମିଠାଟା ମଧ୍ୟ ପିତା ଲାଗିବ, ସେହିଭଳି ଭାବରେ ଆମର ଏ ଭୌତିକ ରୋଗଗ୍ରସ୍ତ ହୋଇଥିବା ହେତୁ ଆମକୁ ଭଗବାନ କଥାଟା ଆନନ୍ଦ ଲାଗୁନାହିଁ। ଭଗବାନ କଥା ଶୁଣିଲା ମାନେ ଅଧିକାଂଶ ନିଦ୍ରା ଯାଉଛନ୍ତି, ବା କିଏ ବସିଥିଲେ ମଧ୍ୟ ଅନ୍ୟ କଥା ମନରେ ମନରେ ଚିନ୍ତା କରୁଥିବେ। ଯେତେବେଳେ ଭାଗବତଙ୍କ କଥା କହୁଥିଲେ ଗୋକର୍ଣ୍ଣ କହୁଥିଲେ ଦୁନ୍ଦୁକାରୀକୁ, ସେତେବେଳେ ଦୁନ୍ଦୁକାରୀ ବହୁତ ନିଷ୍ଠାର ସହିତ ଶ୍ରବଣ କରୁଥିଲେ, ତେଣୁକରି ଯେତେବେଳେ ସାତ ଦିନ କଥା କହିସାରିଲେ ବୈକୁଣ୍ଠ ଲୋକରୁ ଗୋଟେ ବିମାନ ଆସିଲା ଏବଂ ତାକୁ ନେଇକି ଚାଲିଗଲା। କିନ୍ତୁ ଏ କଥା ଶୁଣି ଗୋକର୍ଣ୍ଣ ଆଶ୍ଚର୍ଯ୍ୟ ଦେଇ କହିଲେ ଏଠି ଏତେ ଭକ୍ତ ସବୁ ଶ୍ରବଣ କରୁଛନ୍ତି, ଆପଣ କାହିଁକି ଖାଲି ତାଙ୍କୁ ନେଲେ, ନା ସେମାନେ ଠିକ୍ ଭାବରେ ଶ୍ରବଣ କରିନାହାନ୍ତି। ଶ୍ରବଣ ଇଏରେ ଶ୍ରବଣ ଭେଦରେ ଫଳ ଭେଦ ମଧ୍ୟ ରହିଛି, ତେଣୁ ଯେଉଁମାନେ ଶ୍ରବଣ କରନ୍ତି ଏଇ ଭଗବାନ କଥା ପ୍ରତି ଯଦିଓ ରତି ନାହିଁ, ଆକର୍ଷଣ ନାହିଁ, ଆଗ୍ରହ ନାହିଁ କଥା ଶୁଣିବା ପାଇଁ, କିନ୍ତୁ ସେଇ କଥା ଶୁଣିଲା ଯେଉଁଭଳି ଭାବରେ ଆଖୁରସଟା ଜଣ୍ଡିସ ରୋଗୀକୁ ପିତା ଲାଗିଲେ ମଧ୍ୟ ସେ ଆଖୁରସ ଯଦି ସେ ପାନ କରି ଚାଲିବ, ଆସ୍ତେ ଆସ୍ତେ ଗୋଟେ ସମୟ ଆସିବ ଯେତେବେଳେ ସେ ଆଖୁରସର ମିଷ୍ଟତାଟାକୁ ଅନୁଭବ କରିବ। ତେଣୁ ଭାଗବତ ଆରମ୍ଭରେ ସେ କଥା କହିଛନ୍ତି ସୁଧ ଗୋସ୍ୱାମୀ ଯେ ସାଧାରଣତଃ ଯେଉଁମାନେ ବିଭିନ୍ନ ପ୍ରକାର ଧର୍ମ ଅନୁଷ୍ଠାନ କରୁଛନ୍ତି, ଧର୍ମ ସ୍ୱନୁଷ୍ଠାନ ପୁଂସାନ ବିଶ୍ୱକ୍ଷେନ କଥା ସୁଧ, ଭଗବାନ କଥାରେ ଆଗ୍ରହ ଆସୁନାହିଁ, ନୋତ୍ପାଦ ଯଦି ରତିମ ଶ୍ରମ ହେବନି, କେବଳ ଭଗବାନ କଥାରେ ଯଦି ଆଗ୍ରହ ଆସୁନାହିଁ ତାହେଲେ ବୁଝିବାକୁ ପଡ଼ିବ ସେ ଯାହା ସବୁ କରୁଛନ୍ତି କେବଳ ଶ୍ରମ। ଭାଗବତ ଆରମ୍ଭରେ ସୁଧ ଗୋସ୍ୱାମୀ କଥା କହୁଛନ୍ତି ସୌନକାଦି ଋଷିମାନଙ୍କୁ, କାରଣ ସୌନକାଦି ଋଷିମାନଙ୍କର ଭଗବାନ କଥା ଶୁଣିବା ବହୁତ ଆଗ୍ରହ, ନ ତୃପ୍ତି, ସେ ତୃପ୍ତି ପାଉନାହାନ୍ତି, ଯେତେ ଶୁଣିଲେ ମଧ୍ୟ ସେଥିରେ ତୃପ୍ତି ପାଉନାହାନ୍ତି। ବୟଂ ତୁନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ ଶୁଣତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ, ସେ କହିଛନ୍ତି ଶୁଣିଲାରେ ମୁଁ ଏଇସବୁ ଫଳ ରହିଛି, ରସ ଜ୍ଞାନ ସ୍ୱାଦୁ ପଦେ ପଦେ ଜଣେ ପ୍ରାପ୍ତ ହେବ। ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି ପ୍ରକୃତରେ ଆପଣମାନଙ୍କର ଭଗବାନ କଥାରେ ରତି ଆସିଛି ମାନେ ଆପଣ ପ୍ରକୃତ ଧର୍ମ ଧାର୍ମିକ ବ୍ୟକ୍ତି, ତେଣୁ ଆପଣ ଏ ଭଗବାନ କଥାରେ ଶୁଣିବା ପାଇଁ ଆଗ୍ରହ ଆସିଛି। ତେଣୁ ଇଏ ମଧ୍ୟ ସେଭଳି ଭାବରେ କହୁଛନ୍ତି ଭଗବାନ କଥା ଶୁଣିଲା ମାନେ ଯେଉଁମାନଙ୍କର ରତି ନାହିଁ, ଭଗବାନ କଥାରେ ରତି ନାହିଁ, ଆଗ୍ରହ ଆସୁନାହିଁ, ଆସ୍ତେ ଆସ୍ତେ ସେମାନଙ୍କୁ ମଧ୍ୟ ଆଗ୍ରହ ଆସିବ।
ଆମେ ସେଥିପାଇଁ କୁହାଯାଏ ବୁଝୁ ନ ବୁଝୁ ବଡ଼ ଗୀତା, ରୁଚୁ ନ ରୁଚୁ ଖା ପିତା। ଗୀତା ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ସେ କଥା ଯେ ଯେଉଁମାନେ ଅଧ୍ୟକ୍ଷ ଦେଇଛନ୍ତି ଇମାନ ଧାର୍ମିକ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞ ତେନା ମିଷ୍ଟସା ମିତିମେ ମତି, ଯେଉଁମାନେ କେବଳ ଅଧ୍ୟୟନ କରୁଛନ୍ତି ଭଗବତ ଗୀତାକୁ ତାର ଅର୍ଥ ବୁଝନ୍ତୁ ନ ବୁଝନ୍ତୁ ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି, କିନ୍ତୁ ତଥାପି ସେମାନେ ଭଗବାନଙ୍କର ଆରାଧନା କରୁଛନ୍ତି, ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରୁଛନ୍ତି। ଅଧ୍ୟୟନ ଫଳ ମଧ୍ୟ ଭଗବତ ଗୀତାରେ ମଧ୍ୟ କୁହାଯାଇଛି, ଅଧ୍ୟକ୍ଷ ତାର ସବୁ କଥା ରହିଛି, ଏ ଶୁଣିବାର କଥା ଭଗବତ ଗୀତାର ଶୁଣିବାର କଥା ଦୁଇଟି ଜାଗାରେ କହିଛନ୍ତି ଭଗବାନ। ତେଣୁ ଏହିଭଳି ଭାବରେ ଏଇ ଯେଉଁ ଶ୍ରବଣର ଫଳ ସବୁ ରହିଛି, ଇଏ କହୁଛନ୍ତି କିଏ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଯତ୍ ଶୁଣନ୍ତୁ ଅପେଇତି ଅରତି ବିତୃଷ୍ଣା। ପ୍ରଥମ କଥା ହେଉଛି, ପ୍ରଥମ ଫଳ ହେଉଛି ଅରତି ଚାଲିଯିବ, ଭଗବାନ କଥାରେ ଯେଉଁ ଆଗ୍ରହ ଆସୁନାହିଁ ସେ ଭଗବାନ କଥାରେ ଆଗ୍ରହ ଆସିବ। ଯେଉଁଭଳି ଭାବରେ ସୁଖଦେବ ଗୋସ୍ୱାମୀ ନିଜେ ସେଟାକୁ ଅନୁଭବ କରିଛନ୍ତି ମଧ୍ୟ, ପ୍ରଥମେ ଯେତେବେଳେ ଜନ୍ମ ବା ବହୁତ ବର୍ଷ କାଳ ରହିଗଲେ ମାଆଙ୍କ ଗର୍ଭରେ, କିନ୍ତୁ ଯେତେବେଳେ ଗର୍ଭରୁ ଆସିଲେ ସେତେବେଳେ ସାଙ୍ଗେ ସାଙ୍ଗେ ଚାଲିଲେ ପ୍ରବୃଦ୍ଧା କରିବା ପାଇଁ, କିନ୍ତୁ ଯେତେବେଳେ ଭଗବାନଙ୍କ ଲୀଳା ଶ୍ରବଣ କଲେ ସେତେବେଳେ ସେ ନିଜକୁ ଧିକାର କରିଛନ୍ତି ଯେ ଏ ଯେଉଁ ଭଗବାନଙ୍କର ଏତେ ମଧୁର ଲୀଳା ସବୁ ରହିଛି, ଏତେ ରୂପ ସୁନ୍ଦର ରୂପ ରହିଛି, ଏତେ ଗୁଣ ସବୁ ରହିଛି, ମୁଁ କାହିଁକି କ'ଣ ମୁଁ କାହିଁକି ଏତେ ସମୟ ମୋର ସମୟକୁ ନଷ୍ଟ କରିଦେଲି। ହରେ ଗୁଣା କ୍ଷିପ୍ତ ମତି ଭଗବାନ ବାଦରାୟଣୀ ଅଧ୍ୟଗାନ ମଦାଖ୍ୟାନ ନିତ୍ୟଂ ବିଷ୍ଣୁ ଜନ ପ୍ରିୟ। ଭଗବାନଙ୍କର ପ୍ରିୟ ହୋଇଗଲେ, ବିଷ୍ଣୁଙ୍କର ଏବଂ ବିଷ୍ଣୁ ଜନକର ମଧ୍ୟ ପ୍ରିୟ ହୋଇଗଲେ ଏଇ ଭାଗବତଙ୍କୁ ଶ୍ରବଣ କରି, ଯଦି ବୈଷ୍ଣବମାନଙ୍କ ପ୍ରିୟ, ବୈଷ୍ଣବମାନଙ୍କ ପ୍ରିୟ ହେଉଛି ଭାଗବତଙ୍କ, ତେଣୁ ଭଗବାନଙ୍କର ଗୁଣ ଶ୍ରବଣ କରିକି ଆକ୍ଷିପ୍ତ ହୋଇକରି ଆସିଲେ, ସେ ଆକର୍ଷିତ ହୋଇକରି ଆସିଲେ, ନିଜର ମତିକୁ ଧିକାର କରିଛନ୍ତି, ଧିକ୍ ମେ ମତି ବୋଲି ଜଣେ ଆଚାର୍ଯ୍ୟ କହିଛନ୍ତି, ନିଜ ମତିକୁ ଧିକାର କରିଛନ୍ତି, ସେ ଭଗବାନଙ୍କର ଲୀଳା ଶ୍ରବଣ ନ କରି ମୁଁ ଏସବୁ ଏତେ ବର୍ଷ ଧ୍ୟାନ କଲି, ବ୍ରହ୍ମ ଧ୍ୟାନ କଲି, ଏ ତୁଚ୍ଛ ବ୍ରହ୍ମ ଧ୍ୟାନ କିଛି ନୁହଁ, କୃଷ୍ଣଙ୍କର ଭଗବାନଙ୍କର ସେବାରେ ଯେଉଁ ଆନନ୍ଦ ରହିଛି, ଯେ ଆନନ୍ଦ ସିନ୍ଧୁ, କୋଟି ବ୍ରହ୍ମାନନ୍ଦ ନାହିଁ ତାର ଏକ ବିନ୍ଦୁ, କୋଟିଏ ବ୍ରହ୍ମାନନ୍ଦ ଯଦି ଏକତ୍ର କରାଯିବ ସେଇ ଭଗବାନଙ୍କର ଭକ୍ତି, ଭଗବାନଙ୍କ ସେବାରେ ଯେଉଁ ଆନନ୍ଦ ସିନ୍ଧୁ ରହିଛି ତାର ଗୋଟିଏ ବିନ୍ଦୁ ସହିତ ସେ ସମାନ ହୋଇପାରିବ ନାହିଁ। ତେଣୁ ପ୍ରଥମ ଫଳ ହେଉଛି ଅପେଇତି ଅରତି, ଅରତି କହିଲେ ଏ ଯେଉଁ କଥା ଆସିବା ପାଇଁ ଆଗ୍ରହ ଆସୁନାହିଁ, ଆମର ମନ୍ଦିରରେ ସେ ହୋଇଥିଲା ବର୍ଷ ମନ୍ଦିରରେ ବ୍ରହ୍ମଚାରୀମାନେ ଶୁଣୁନଥିଲେ ଶ୍ରବଣ କରୁନଥିଲେ, ତେଣୁ ବର୍ତ୍ତମାନ ଆମର ଯେଉଁ ହଳଧର ମହାରାଜ ବ୍ୟବସ୍ଥା କରି ସମସ୍ତେ କମ୍ପଲସରି ଶ୍ରବଣ କରିବେ ଭଗବାନ କଥା, ଓ ସେ ନୂଆ ସେଟେବର ନୂଆ କଥା କହି ନାହିଁ, ମୋର ଗୋଟେ ଦିନ ଥିଲା ମୁଁ ଜାଣିପାରିନି, ମୁଁ ଏଠି ପଳେଇ ଆସିଲି, କିନ୍ତୁ ନା ବରାବର ତାପରେ ସବୁ ବିଭିନ୍ନ ପ୍ରକାର ଇଏ ରହିଛି, ମୁଁ ବି ପଳେଇ ଯାଉଛି ବିଭିନ୍ନ ସ୍ଥାନକୁ, ତେଣୁ ସମସ୍ତେ ବସି କହି ଶୁଣିଲେ ବି ଆନନ୍ଦ ଲାଗିବ, ବକ୍ତାଙ୍କୁ ମଧ୍ୟ ଆନନ୍ଦ ଲାଗିବ, ସମସ୍ତେ ସବୁ ଶ୍ରବଣ କରୁଛନ୍ତି। ଯାହା ହଉ, ଏଇ ଯେଉଁ କଥା ଶୁଣିବାର ଆଗ୍ରହ ନଥିଲା, କିନ୍ତୁ ଜବରଦସ୍ତି ଶୁଣିଲେ ଆସ୍ତେ ଆସ୍ତେ ସେମାନଙ୍କର କଥା ପ୍ରତି ଆଗ୍ରହ ଆସିବ, ରତି ଆସିବ, ଏ ପ୍ରଥମ ଫଳ ଆସିବ। ଦ୍ୱିତୀୟ ଫଳ ହେଉଛି ବିତୃଷ୍ଣା, ଅପେଇତି ବିତୃଷ୍ଣା, ବିଶେଷ ତୃଷ୍ଣା, ଯେଉଁ ବହୁତ ଭବ ଜଗତ ଭବ ପ୍ରତି ଭୌତିକ ଜଗତ ପ୍ରତି ଆମର ତୃଷ୍ଣା ରହିଛି, ଆକର୍ଷଣ ରହିଛି, ବିଭିନ୍ନ ଭୌତିକ ଅଭିଳାଷ, ବିଭିନ୍ନ ଭୌତିକ ଆକାଂକ୍ଷା ରହିଛି, ତୃଷ୍ଣା ରହିଛି, ସେସବୁ ମଧ୍ୟ ଚାଲିଯିବ, ଅପେଇଛି ସେସବୁ ମଧ୍ୟ ନଷ୍ଟ ହୋଇଯିବ ଦ୍ୱିତୀୟ ଫଳ। ତୃତୀୟ ଫଳ ହେଉଛି ସତ୍ୟଂ ଯେ ଶୁଦ୍ଧେତି, ଆମର ହୃଦୟ ଶୁଦ୍ଧ ହେବ, ଭଗବାନ ଶୁଦ୍ଧ କରିବେ, ଏଇଟାକୁ ଦ୍ୱିତୀୟ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ମଧ୍ୟ କହିଛନ୍ତି ପରୀକ୍ଷିତ ମହାରାଜ, ଭଗବାନ କଥା ଯେତେବେଳେ ଶ୍ରବଣ କରୁଛେ, ଶୁଣନ୍ତୁ ଆମ ସଭ୍ୟା ନିଦଂ ଗୁଣତଃ ସୁଚେଷ୍ଟିତମ କାଳୀନ ନାଥ ଦୀର୍ଘେଣ ଭଗବାନ ବିଶତେ ହୃଦି, ଭଗବାନ ହୃଦୟରେ ପ୍ରବେଶ କରିବେ, କିଭଳି ପ୍ରବେଶ କରିବେ ନା ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ, ଭଗବାନ କର୍ଣ୍ଣରନ୍ଧ୍ର ଦେଇ ପ୍ରବେଶ କରିବେ, ଆମ ଶରୀରରେ 9ଟି ରନ୍ଧ୍ର ରହିଛି, କିନ୍ତୁ ଯେହେତୁ କର୍ଣ୍ଣରନ୍ଧ୍ର ମାଧ୍ୟମରେ ଭଗବାନ କଥା ଶ୍ରବଣ କରୁଛେ, ଏ ଭଗବାନ କଥା ଏବଂ ଭଗବାନ ଅଭିନ୍ନ, ଆମେ ଚକ୍ଷୁ ମାଧ୍ୟମରେ କଥା ଶ୍ରବଣ କରିପାରିବା ନାହିଁ, ଭଗବାନ ରୂପ ଦର୍ଶନ କରିବା, ବା ଏସବୁ ରହିଛି, ବିଭିନ୍ନ ଇନ୍ଦ୍ରମାନଙ୍କ ବିଭିନ୍ନ କାର୍ଯ୍ୟ ସବୁ ରହିଛି। କର୍ଣ୍ଣ ମାଧ୍ୟମରେ ଯେତେବେଳେ ଆମେ ଶ୍ରବଣ କରୁଛେ, ସେତେବେଳେ ଯେଉଁ ଭଗବାନ କଥା ଶ୍ରବଣ କରୁଛେ, ଯେଉଁମାନେ ପ୍ରକୃତ ଶ୍ରବଣକାରୀ, ପ୍ରକୃତ ଯେଉଁମାନେ ଶ୍ରବଣ କରୁଛନ୍ତି, ତାଙ୍କ ହୃଦୟ ଭିତରେ ଭଗବାନଙ୍କର କଥା ଯେଉଁ ପ୍ରବେଶ କରୁଛି, ତା ସହିତ ଭଗବାନ ମଧ୍ୟ ପ୍ରବେଶ କରୁଛନ୍ତି। କାରଣ ଭଗବାନ ଏବଂ ଭଗବାନ କଥା ଭିତରେ କୌଣସି ତଫାତ ନାହିଁ। ତେଣୁ ପ୍ରବିଷ୍ଟ କର୍ଣ୍ଣନନ୍ଦ୍ରିଣ ସ୍ୱାନାଂ ଭାବ ସରୁଲମ, ତାଙ୍କର ଯେଉଁଭଳି ଭାବରେ ଭାବ ରହିଛି, ତାଙ୍କ ହୃଦୟ କମଳରେ ଭଗବାନ ଆସି ସେହିଭଳି ଭାବରେ ଅଧିଷ୍ଠିତ ହୁଅନ୍ତି। ଏବଂ ଧୁନନ୍ତି, ଭଗବାନ ଯେ ଖାଲି ରୁହନ୍ତି ତା ଭିତରେ ତା ନୁହଁ, ଧୁନନ୍ତି ଶ୍ୟାମଳ କୃଷ୍ଣ, ତାଙ୍କ ହୃଦୟରେ କିଛି ଯଦି ମହିଳା ରହିଛି, ଆମ ସମସ୍ତଙ୍କ ହୃଦୟରେ କିଛି ନା କିଛି ରହିଛି, ମହିଳା ରହିଛି, ଅନର୍ଥ ରହିଛି, ଭଗବାନ ସେସବୁକୁ ଦୂର କରିଦିଅନ୍ତି, ଧୁନନ୍ତି ଶ୍ୟାମଳ କୃଷ୍ଣ, ସଫା କରିଦିଅନ୍ତି। ଅବଶିଷ୍ଟ କହୁଛନ୍ତି ସେ ମହାରାଜ କହନ୍ତି, ଆମେ ଯେଉଁଭଳି ଭାବରେ ଆମର ବସ୍ତ୍ର ଇତ୍ୟାଦି ବା ଶରୀରକୁ ସଫା କରୁଛେ ସାବୁନ ଲଗାଇକିରି, କିନ୍ତୁ ଭିତରଟାକୁ କେମିତି ସଫା କରିବା? ତେଣୁ ଭିତର ସଫା କରିବାର ଉପାୟ ହେଉଛି ଏଇ ଭଗବାନ କଥା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଭଗବାନ କଥା ଭଗବାନ ନିଜେ ସଫା କରନ୍ତି। ଧୁନନ୍ତି ଶ୍ୟାମଳ କୃଷ୍ଣ ଶରୀରସ୍ୟ ଯଥା ଶରତ, କିଭଳି ସଫା କରନ୍ତି ଭଗବାନ? ବହୁତ କଷ୍ଟ ହୁଏ ସଫା କରିବା ପାଇଁ ନା, ନା ଶରୀରସ୍ୟ ଯଥା ଶରତ, ଶରତ ଋତୁରେ ଯେଉଁ ବୃଷ୍ଟି ହୁଏ, ଯେଉଁଭଳି ଭାବରେ ଜଳ ନିର୍ମଳ ହୋଇଯାଏ, ସେଇଭଳି ଭାବରେ ଭଗବାନ ହୃଦୟରେ ଅବସ୍ଥାନ କରିବା ସଙ୍ଗେ ସଙ୍ଗେ ସେ ସବୁ ମହିଳା ସବୁ ଚାଲିଯାଏ, ଦୂର ହୋଇଯାଏ। ତେଣୁ ଇଏ ହେଉଛି ଦ୍ୱିତୀୟ ଫଳ। ଏ ତୃତୀୟ ଫଳ ହେଉଛି ସତ୍ୟମୁଚ ଶୁଦ୍ଧତି, ଆମର ହୃଦୟ ଶୁଦ୍ଧ ହୋଇଯିବ। ଏବଂ ଚତୁର୍ଥ ପ୍ରଭୃତି ଅଚିରେଣ ପୁଂସା, ଏସବୁ ସବୁ ଜିନିଷ ଯାହା ସବୁ ହେବ, ସାତଟି ପାଞ୍ଚଟି ଫଳ ରହିଛି, ଏ ଅଚିରେଣ ମାନେ ଡେରି ହେବ ନାହିଁ, ଖୁବ୍ ଶୀଘ୍ର ଏସବୁ ହେବ। ସତ୍ୟ ଶୁଦ୍ଧତି ଭକ୍ତି ହରଉ, ଭଗବାନ ପ୍ରତି ଭକ୍ତି ଉତ୍ପଦତେ ପୁଂସ ଯେଉଁ କୁହାଯାଇଛି, ଭଗବାନ କଥା ଶୁଣିଲା ମାନେ ଶୁଣତାମ ସୁକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଉଦ୍ୟନ୍ତସ୍ତ ହି ଅବଦ୍ରାଣୀ ବିଧୁନତି ସୁସ୍ରତାମ ନଷ୍ଟ ପ୍ରାୟ। ଏଇ ଭଗବାନ କଥା ଶ୍ରବଣ କଲା ମାନେ ଏଇସବୁ ଫଳ ସବୁ ରହିଛି, ଅନେକ କଥା ରହିଛି। ତେଣୁ ଭକ୍ତି ରୁଦ୍ରଦେ ପୁଂସ ଶୋକ ମୋହ ଭୟ ପାହା, ଏ ଭାଗବତମ ଗୋଟେ ଏଭଳି ଶାସ୍ତ୍ର ବ୍ୟାସଦେବ ରଚନା କରିଛନ୍ତି। ବ୍ୟାସଦେବ ହେଉଛନ୍ତି ବୈଦ୍ୟ ଭଳି, ଆମର ଗୋବରକୁ ସେ ଦର୍ଶନ କଲେ, ଯେଉଁ ଭଗବାନ ଦର୍ଶନ କରୁଛନ୍ତି, ପଞ୍ଚମ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେଉଁ ଭଗବାନଙ୍କୁ ନାରଦମୁନି ଚାଲିଗଲା ପରେ ଭଗବାନ ଧ୍ୟାନ କରୁଛନ୍ତି, ସେହି ସମୟରେ ସେ ଭଗବାନ ଦର୍ଶନ କଲେ, ଏବଂ କିଭଳି ଦର୍ଶନ କଲେ ନା, ମାୟା ଆଣିଛ ତଦପା ସ୍ୱୟଂ, ମାୟାଦେବୀଙ୍କୁ ଦେଖିଲେ ତାଙ୍କର ପଛପଟେ, ଯେଉଁ ମାୟାଦେବୀ ଜୟା ସମୋହିତ ଜୀବ, ସମସ୍ତ ଜୀବମାନଙ୍କୁ ମୋହିତ କରି ରଖିଛନ୍ତି। ଯଦିଓ ଆମେ ଉନ୍ନତ ସ୍ତରର ଭଗବାନଙ୍କର ଉନ୍ନତର ଶକ୍ତି, କିନ୍ତୁ ଏ ଭଗବାନଙ୍କ ନିତ୍ୟତର ଶକ୍ତି ଯେଉଁ ମାୟାର ଅଧୀନରେ ଆମେ ରହିଯାଇଛି, ହେଉଛି ରୋଗ ଅନର୍ଥ। ତେଣୁ ଏଇ ଅନର୍ଥକୁ, ଏଇ ଭବରକୁ ଦୂର କରିବା ପାଇଁ ଲୋକସ୍ୟ ଜାଣନ୍ତି, ଯଦିଓ ଲୋକମାନେ ଜାଣନ୍ତି ନାହିଁ କିଭଳି ଦୂର କରାଯିବ, କିନ୍ତୁ ବିଦ୍ୱାନ ବ୍ୟାସଦେବ ଏଇ ସାତ୍ୱିକ ସଂହିତା ଭାଗବତଙ୍କୁ ରଚନା କଲେ, ଯେଉଁ ଭାଗବତଙ୍କୁ ଶ୍ରୁୟମାଣାୟା ପୂର୍ଣ୍ଣ ଭାବରେ ଶୁଣିବା କଥା ଛାଡ଼ନ୍ତୁ, କେବଳ ଜଣେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ତାଙ୍କର ମଧ୍ୟ ଯଶ୍ୟାମ କୃଷ୍ଣେ ପରମ ପୁରୁଷେ ଭକ୍ତି ରୁଦ୍ଧି, ଭଗବାନ ଯାହାଙ୍କୁ ଦେଖିଥିଲେ ସେ ପରମ ପୁରୁଷ ଭଗବାନ ଦେଖିଥିଲେ ସେ ହେଉଛନ୍ତି କୃଷ୍ଣ, ତାଙ୍କ ପ୍ରତି ଭକ୍ତି ଉତ୍ପନ୍ନ ହେବ, ଏବଂ ଭକ୍ତିର ଯେଉଁ ମୁଖ୍ୟ ଫଳ ସେ ହେଉଛି ପ୍ରେମ, କିନ୍ତୁ ଗୌଣ ଫଳ ହେଉଛି ଶୋକ ମୋହ ଭୟ ପାହା, ଶୋକ ଅତୀତରେ କିଛି ଅସୁବିଧା ହେଇଛି ବା ଦୁଃଖ ହେଇଛି ବା କିଛି ଆମର ବସ୍ତୁ ଚାଲିଯାଇଛି ମୂଲ୍ୟବାନ ବସ୍ତୁ, ସେଥିପାଇଁ ଆମେ ଦୁଃଖ କରୁଛେ, ଶୋକ ସେଇଟାକୁ ଶୋକ ବୋଲି କୁହାଯାଉଛି, ଏବଂ ବର୍ତ୍ତମାନ ପାଇଁ ଆମର ମୋହ ରହିଛି ଭୌତିକ ଜଗତ ପ୍ରତି, ପିଲା ଛୁଆ ବନ୍ଧୁବାନ୍ଧବ ଇତ୍ୟାଦିମାନଙ୍କ ପ୍ରତି ଯେଉଁ ମୋହ ରହିଛି, ଏବଂ ଭବିଷ୍ୟତ ପ୍ରତି ଆମର ଭୟ ରହିଛି କ'ଣ ଅସୁବିଧା ହେବ। ତେଣୁ ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ତିନି କାଳର ଦୁଃଖକୁ ଦୂର କରିଦେବ ଭଗବାନଙ୍କର ଏହି ଭକ୍ତି, ଶୋକ ମୋହ ଭୟ ପାହା। ତେଣୁ ଏଠି ମଧ୍ୟ ସେ ଏହା କହୁଛି ଭକ୍ତି ହରଉ, ଏ ଚତୁର୍ଥ ଫଳ ଭକ୍ତି ହରଉ, ହରିଙ୍କ ପ୍ରତି ଭକ୍ତି ଆସିବ, ହରି ସେ ସମସ୍ତ ମନକୁ ସେ ଆକର୍ଷଣ କରିବେ, କିନ୍ତୁ ଯେହେତୁ ଆମେ ତାଙ୍କର ଶରଣରେ ଆସିନେ ତେଣୁ ଆମକୁ ସେ ଆକର୍ଷଣ କରିପାରୁନାହାନ୍ତି, କିନ୍ତୁ ଯେତେବେଳେ ତାଙ୍କ କଥା ଶ୍ରବଣ କରିବା, ହରିଙ୍କର କଥା ଏତେ ଆକର୍ଷଣୀୟ ହରିଙ୍କର କଥା, ତେଣୁ ତାଙ୍କର ଏତେ ସୁନ୍ଦର ଲୀଳା ସବୁ ରହିଛି, ଏତେ ଗୁଣ ରହିଛି, ଯେଉଁଭଳି ଭାବରେ ଶ୍ରୀକଦେବ ଗୋସ୍ୱାମୀ ଆକର୍ଷିତ ହୋଇ ଆସିଥିଲେ। ସେହିଭଳି ଭାବରେ ସମସ୍ତେ ଯେଉଁମାନେ ଭଗବାନ କଥା ଶ୍ରବଣ କରିବେ ସେହି ଭଗବାନଙ୍କ ବି ଭକ୍ତି ଉତ୍ପନ୍ନ ହେବ। ଗଙ୍ଗା ଦୟାଳୁ ଶରଣ ପ୍ରଜୈମ ବିଦୁରକୁ ଉଦ୍ଧବ ସୁତା କହିଲେ, ସେ ଭଗବାନ ଜଣେ ଯେତେବେଳେ ଜାଣିବ ଏତେ ଦୟାଳୁ ଏତେ କୃପାଳୁ, ଅହୋ ବକିଜଂ ସ୍ତନ କାଳ କୂଟଂ ଜିଘାଶୟା ପାୟ ଦପି ଅସାଧି ଲେଭେ ଗତି ଧାତୃଚିତାଂ ତୋନ୍ୟଂ ଗଙ୍ଗା ଦୟାଳୁ ଶରଣ ପ୍ରଜୈମ। ଏହି କେତୋଟି ଶ୍ଳୋକ ଶୁଣି ସୁଖଦେବ ଗୋସ୍ୱାମୀ ଆକର୍ଷିତ ହୋଇକରି ଆସିଲେ। କିଏ ଆଉ ଦୟାଳୁ ବ୍ୟକ୍ତି ଅଛନ୍ତି ଯେ ବକି ଏତେ ଅସାଧୁ ଥିଲା, ସ୍ଥାନରେ କାଳକୁଟ ବିଷ ପଡ଼ିକରି ଆସିଥିଲା ଭଗବାନ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ତାର ସମସ୍ତ କୁତନା ଲୋକ ବାଳାଗ୍ନି ସବୁ ପ୍ରକାର ତାର କ'ଣ ଅବଗୁଣ ଥିଲା, ସବୁ ପ୍ରକାର କୌଣସି ଭଲ ଗୁଣ ନଥିଲା। ପୁତନା ଲୋକ ବାଳାଗ୍ନି ସିଏ ହେଉଛନ୍ତି ପୁତନା, ପୁତନା ଶବ୍ଦର ଅର୍ଥ ହେଉଛି ପବିତ୍ର ଯେ ନୁହଁ, ପୁତନା ପୁତନା ପୁତ ହେଲେ ପବିତ୍ରା, ଯେ ପବିତ୍ର ନୁହନ୍ତି ସିଏ ହେଉଛନ୍ତି ପୁତନା। ସିଏ ଲୋକ ବାଳାଗ୍ନି, ଲୋକମାନଙ୍କୁ ବା ବିଶେଷ ଭାବରେ ବାଳକମାନଙ୍କୁ ହତ୍ୟା କରୁଥିଲା ବାଳାଗ୍ନି, ଏବଂ ସିଏ ମଧ୍ୟ ଗୋଟେ ଉନ୍ନତ କୂଳରେ ଜାହାତ ହୋଇନଥିଲା, ରାକ୍ଷସୀ କୂଳରେ ଜାହାତ ହୋଇଥିଲା, ଏବଂ ତାର ଖାଦ୍ୟ ମଧ୍ୟ ଭଲ ନଥିଲା, ରୁଧିରାସନା ରକ୍ତପାନ କରୁଥିଲା, ଏବଂ ତାର ନିୟତି ମଧ୍ୟ ଭଲ ନଥିଲା, ଗୋଟେ ଭଲ ଅଭିପ୍ରାୟ ମଧ୍ୟ ଆସିନଥିଲା ଭଗବାନ ପାଖକୁ, ଜିଘାଂଶୟା ବି ହରାଇ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, କିନ୍ତୁ ତଥାପି ଭଗବାନ ଲୋକ ପୁତନା ଲୋକ ଭାରାଗ୍ନି ରାକ୍ଷସୀ ରୁଦ୍ରାସନା ଜିଘାଂଶୟା ଘରେ ସ୍ତନଙ୍କ ତ୍ୱାପ ସଦ୍ୟତି, ଗୋଟିଏ ଭଲ ଗୁଣ ତାର ଦେଖିଲେ ଭଗବାନ ଯେ ସ୍ତନଙ୍କ ପ୍ରଦାନ କରିଛି, ମାଆର ରୋଲ୍ କରିଛି। ଯେଉଁ କୁହାଯାଇଛି ସୁଦର୍ଶନ କହୁଛନ୍ତି ତାଙ୍କର ମହାଭାରତରେ ଯେ ଭକ୍ତ ବେଶ ମାତ୍ରେଣ ସଦ୍ଗତି ଗତବାନ ଇତି ଅତ୍ୟ ଅର୍ଥ, କେବଳ ଭକ୍ତ ବେଶ ପଡ଼ିଥିଲା, ଯଦିଓ ଭକ୍ତ ଭକ୍ତ ବେଶରେ ଆସିଥିଲା, ଭଗବାନ ସେହି ଗୁଣଟିକୁ ଦେଖିଲେ ଅନ୍ୟ ସବୁ ଛାଡ଼ିଦେଲେ, କିଛି ଗ୍ରହଣ କଲେ ନାହିଁ, ତେଣୁ ତାଙ୍କର ମାଆଙ୍କୁ ଯେଉଁ ଗତି ଦେଇଥିଲେ ସେହି ଗତି ପ୍ରଦାନ କଲେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଆଉ ଅନ୍ୟମାନଙ୍କ କଥା କ'ଣ କହିବା, କିଂ ପୁନଃ ଶ୍ରଦ୍ଧା ଭକ୍ତିଆ କୃଷ୍ଣଏ ପରମାତ୍ମନେ ଯଛନ୍ ପ୍ରିୟତମ କିଂ ନୁ ତନ୍ ମାତରଂ ଯଥା। ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ଯେଉଁମାନେ ଶ୍ରଦ୍ଧାର ସହିତ ଭକ୍ତିର ସହିତ ଏବଂ ନିଜର ପ୍ରିୟତମ ଜିନିଷକୁ ପ୍ରଦାନ କରନ୍ତି, ଯେପରି ତାଙ୍କର ମାଆମାନେ ବୃନ୍ଦାବନରେ କେବଳ ଯଶୋଦା କୃଷ୍ଣଙ୍କର ମାଆ ଥିଲେ ତା ନୁହେଁ, ଯେତେ ତାଙ୍କ ସାଙ୍ଗ ବାଳକମାନଙ୍କର ମାଆ ଥିଲେ ସେ ସବୁ ତାଙ୍କର ମାଆ, କାହିଁକି ନା ତାଙ୍କର ସେ ସ୍ତନପାନ କରିଛନ୍ତି। ଭଗବାନ ଯେତେବେଳେ ବ୍ରହ୍ମା ଭଗବାନଙ୍କର ବତ୍ସମାନଙ୍କୁ ହରଣ କରିନେଇଥିଲେ, ତାଙ୍କର ସାଙ୍ଗ ବାଳକମାନଙ୍କୁ ହରଣ କରିନେଇଥିଲେ, ଭଗବାନ ନିଜକୁ ବିସ୍ତାର କରି ତେଣୁ ତାଙ୍କର ସମସ୍ତ ପୁତ୍ର ହୋଇକି ତାଙ୍କର ସବୁ ସ୍ତନପାନ କରିଛନ୍ତି ଗୋପୀମାନଙ୍କର, ଏବଂ ବଛା ରୂପରେ ଗାଭୀମାନଙ୍କ ମଧ୍ୟ ସ୍ତନ୍ୟପାନ କରିଛନ୍ତି। ତେଣୁ ସେମାନେ ଯେ କି ଗତି ପ୍ରାପ୍ତ ହେବେ, ସୁଖଦେବ ଘୋଷକା ଆଶ୍ଚର୍ଯ୍ୟ ହେଉଛନ୍ତି, ଯଛନ୍ତ୍ରିୟ ପ୍ରିୟତମ କିଂ ନୁ ତାଙ୍କ କଥା କ'ଣ କହିବା। ତେଣୁ ଏହିଭଳି ଭାବରେ ଭକ୍ତି ବି ଭଗବାନ ପ୍ରତି ଭକ୍ତି ଆସିବ, କାହିଁକି ମୁଁ ଅନ୍ୟ କାହାର ଭକ୍ତି କରିବି, ଏହିଭଳି ଭଗବାନ ଏତେ ସୁନ୍ଦର ଭଗବାନ ରହିଛନ୍ତି, ଏତେ ସୁନ୍ଦର ତାଙ୍କ ରୂପ, ଏତେ କରୁଣା ସାଗର ସିଏ, ତେଣୁ ତାଙ୍କ ପ୍ରତି ଭକ୍ତି ନ କରି ମୁଁ ଅନ୍ୟମାନଙ୍କୁ କାହିଁକି ଭକ୍ତି କରିବି। ଅବଶ୍ୟ ଭଗବାନଙ୍କ ଛଡ଼ା ଅନ୍ୟ କାହାକୁ ସହିତ ଭକ୍ତି ଶବ୍ଦଟି ବ୍ୟବହାର କରାଯାଏ ନାହିଁ, ଦେବତାମାନଙ୍କୁ ଯେଉଁ କହନ୍ତି ଭକ୍ତି କରୁଛନ୍ତି ବୋଲି ସେଇଟା ପ୍ରକୃତ ଭକ୍ତି ନୁହଁ, ଭକ୍ତି ଶବ୍ଦ କେବଳ ଭଗବାନ ପ୍ରତି ଉଦ୍ଦିଷ୍ଟ ରହିଛି। ତେଣୁ ଯାହା ହେଉ ଭକ୍ତି ହରଉ ତତ୍ ପୁରୁଷ ସକ୍ଷମ, ଏ ହେଉଛି ପଞ୍ଚମ ଫଳ, ତତ୍ ପୁରୁଷ ଯେଉଁମାନେ ଭଗବାନ ତାଙ୍କର ନିଜଜନ ତାଙ୍କ ପ୍ରତି ମୈତ୍ରୀ ଆସିବ, ତତ୍ ପୁରୁଷ ସକ୍ଷମ। ତେଣୁ ଏତେ ସବୁ ଫଳ ରହିଛି ସୁଖଦେବ ଗୋସ୍ୱାମୀ କାହିଁକି ନା ତିନି ଚାରି ଦିନ ହୋଇଗଲାଣି କୌଣସି ଖାଦ୍ୟ ପାନୀୟ ଗ୍ରହଣ ନକରି ଏ ଶ୍ରବଣ କରୁଛନ୍ତି ଭଗବାନ କଥା। ତେଣୁ ଏ ସପ୍ତମ ଅଧ୍ୟାୟରେ ଏ କଥାଟି କହୁଛନ୍ତି ପରୀକ୍ଷିତ ମହାରାଜ, ଭଗବାନ କଥା ଶୁଣିକି ଏତେ ଆନନ୍ଦିତ ହେଉଛନ୍ତି ସିଏ। ତେଣୁ ଯଦିଓ ସୁଖଦେବ ଗୋସ୍ୱାମୀ ଏ କଥା ନ କହିଲେ ମଧ୍ୟ ସେ କହିଥାନ୍ତେ କଥା, କିନ୍ତୁ ତଥାପି ତାଙ୍କୁ ସେ ଆହୁରି ଉତ୍ସାହିତ କରୁଛନ୍ତି, ପ୍ରଭୁ ଆପଣ କଥା କହି ଚାଲନ୍ତୁ। ତଦେବ ହାରମ ବଦମାନ ସେ ତଦେବ ହାରମ, ଏ ଆମେ ସବୁ ଚେନ୍ ଲଗାଉଛେ ହାର ଆମ କଣ୍ଠକୁ ସୁଶୋଭିତ କରିବା ପାଇଁ, କିନ୍ତୁ ଏ ଗୌଡ଼ୀୟ କଣ୍ଠ ହାର ଭକ୍ତିମନ ଠାକୁର ଲେଖିଛନ୍ତି, ଗୌଡ଼ୀୟ କଣ୍ଠ ହାର, ଗୌଡ଼ୀୟ ଯେଉଁମାନେ ଭଗବାନ ଭକ୍ତ ତାଙ୍କର କଣ୍ଠ ହାର ହେଉଛି ଭଗବାନ କଥା। ଚେନ୍ ସୁନା ଚେନ୍ଟା ତାଙ୍କ କଣ୍ଠର ହାର ନୁହଁ, ତାଙ୍କର କଣ୍ଠର ହାର ହେଉଛି ଭଗବାନ କଥା। ଯେତେବେଳେ କଥା କହିବେ ଭଗବାନ କଥା ହିଁ କହିବେ। ତେଣୁ ଏହିଭଳି ଭାବରେ ଭଗବାନ କଥା ଯେଉଁ ଶ୍ରବଣରେ କେତେ ପ୍ରକାର ଫଳ ଫଳ ରହିଛି ତାକୁ ହିସାବ କରିହେବ ନାହିଁ। ଅନେକ ସ୍ଥାନରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି କହୁଛନ୍ତି ମୈତ୍ରମୁନି ବିଦ୍ରୁଙ୍କୁ ବା ଏଇଟାକୁ କିଏ ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ବା ସୁତଗୋସ୍ୱାମୀ କହୁଛନ୍ତି କଥା। ତେଣୁ ଯେଉଁମାନେ ଏଇ ଭଗବାନଙ୍କର ଅନେକ ଲୀଳା ସବୁ ରହିଛି, ଭଗବାନଙ୍କର ଭକ୍ତମାନଙ୍କର କଥା ଶୁଣିଲେ ତ ଆନନ୍ଦିତ ହେବେ। କାହିଁକିନା ଭଗବାନ ଭକ୍ତମାନଙ୍କର ଯେତେବେଳେ କଥା ଶୁଣାଯିବ ସେତେବେଳେ ଭଗବାନ କଥା ହିଁ ଆସିବ। ଏକଥା କୁହାଯାଇଛି ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏକ ସୁତଗୋସ୍ୱାମୀ କହିଛନ୍ତି ଯେ ପରୀକ୍ଷିତ ଅର୍ଥ ରାଜସେ ଜନ୍ମ କର୍ମ ବିଳାପନ ସଂସ୍ଥାନ୍ତି ପାଣ୍ଡୁପୁତ୍ରାଣ ଗକ୍ଷେ କୃଷ୍ଣ କଥୋଦୟ। ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଜୟ ଶ୍ରୀ ରାଧାମୋହନ ସେ କହୁଛନ୍ତି ସୁତଗୋସ୍ୱାମୀ, କାରଣ ସ୍ୱର୍ଣ୍ଣକାଦି ଋଷିମାନେ ବହୁତ ଆଗ୍ରହ ପ୍ରକାଶ କରୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କଥା ଶ୍ରବଣ କରିବା ପାଇଁ, କିନ୍ତୁ ସେହି କଥା ବର୍ଣ୍ଣନା କରିବା ସମୟରେ ଏସବୁ କଥା ଆସିଯାଉଛି। ତେଣୁ ପରୀକ୍ଷିତ ମହାରାଜ କଥା କହିବା ପାଇଁ ଚାହିଁଲେ ମଧ୍ୟ 12 ଅଧ୍ୟାୟ ପର୍ଯ୍ୟନ୍ତ ସେ କଥା କହିପାରୁନଥିଲେ, କାରଣ ଏସବୁ ବିଭିନ୍ନ ଛନ୍ଦ ହେଇକି ରହିଛି, ଏସବୁ ଗୋଟେ ପରେ ଗୋଟେ ଛନ୍ଦ ରହିଛି ତା'ର ପ୍ରମାଣରେ ସେ କହୁଛନ୍ତି ସୁତଗୋସ୍ୱାମୀ। ତେଣୁ କହୁଛନ୍ତି ପରୀକ୍ଷିତ ଏ ସ୍ୱର୍ଣ୍ଣକାନ୍ତ ଋଷିମାନେ ଆପଣମାନେ ଯେଉଁ ଦ୍ୱିଜଶ୍ରେଷ୍ଠ ସେ ଆପଣମାନେ ଯେଉଁ ପରୀକ୍ଷିତ ମହାରାଜଙ୍କ ସୁଖଦେବ ଗୋସ୍ୱାମୀ କଥା ଶୁଣିବା ପାଇଁ ଚାହୁଁଛନ୍ତି, ମୁଁ ମଧ୍ୟ ସେ ପରୀକ୍ଷିତ ମହାରାଜ କଥା କହିବା ପାଇଁ ବହୁତ ଆଗ୍ରହ ରହିଛି, କଥା କହିବା ପାଇଁ ଚାହୁଁଛି। ପରୀକ୍ଷିତ ତ ରାଜର୍ଷେ, ପରୀକ୍ଷିତ ଏଭଳି ଜଣେ ରାଜର୍ଷେ ଥିଲେ, ରାଜାମାନେ ମଧ୍ୟ ସେ ଋଷି ଥିଲେ, ଋଷି ଭଳି ଜୀବନଯାପନ କରୁଥିଲେ ପରୀକ୍ଷିତ ତା ରାଜର୍ଷେ। ତାଙ୍କର ଆଖ୍ୟାନ ମୁଁ କହିବି ବର୍ତ୍ତମାନ, ଯଦ୍ୱିତ ପରୀକ୍ଷିତ ରାଜର୍ଷେ ଜନ୍ମ କର୍ମ ବିଳାପନ, ତାଙ୍କର ଜନ୍ମଠୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ବିଳାପନ ବିଳୟ ପର୍ଯ୍ୟନ୍ତ ଏବଂ ମଝିରେ ଯାହା ସବୁ କର୍ମ ରହିଲା ଜନ୍ମରୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ଯେତେ ସବୁ କର୍ମ ସବୁ ରହିଛି ଜନ୍ମ ଇଟ୍ସେଲ୍ଫଠୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ଏବଂ ମଝିରେ ଯାହା ସବୁ ରହିଲା ଏବଂ ସଂସ୍ଥାନ ପାଣ୍ଡୁପୁତ୍ରାଣ, ଖାଲି ଯେ ପରୀକ୍ଷିତ ତାଙ୍କ ନୁହଁ, ଯେତେ ପାଣ୍ଡୁପୁତ୍ରମାନେ ରହିଛନ୍ତି ଯୁଧିଷ୍ଠିର ମହାରାଜ ଭୀଷ୍ମ ଭୀମ ଏବଂ ଅର୍ଜୁନ ଏମାନେ ସବୁ ତାଙ୍କର ତାଙ୍କର ମଧ୍ୟ ସଂସ୍ଥା ତାଙ୍କର ମଧ୍ୟ ଯେଉଁ ଅନ୍ତିମ ଲୀଳା ସବୁ ହେଇଥିଲା ବକ୍ଷେ କୃଷ୍ଣ କଥୋ ଉଦୟ, ତାଙ୍କର କଥା ଆରମ୍ଭ କଲା ମାନେ ଭଗବାନ କଥା ଆସିବ, କୃଷ୍ଣ କଥା ଉଦୟ ହେବ। ଯେଉଁଭଳି ଭାବରେ ଦିବସ ହେଲେ ସୂର୍ଯ୍ୟ ଉଦୟ ହେଉଛନ୍ତି, ସେହିମାନେ ବର୍ତ୍ତମାନ କଥା ଆରମ୍ଭ କଲା ମାନେ ଭଗବାନ କଥା ଉଦୟ ହେବ, କୃଷ୍ଣ କଥୋ ଉଦୟ ଭଗବାନ କଥା ଉଦୟ ହେବ। ତେଣୁ ସେ କହୁଛନ୍ତି ଯେ ଏଇଭଳି ଭାବରେ ମୈତ୍ରମୁନି ଯେଉଁ ବିଦ୍ରୋହ କହୁଛନ୍ତି ଏସବୁ କଥା ସେ କହିଛନ୍ତି। ତେଣୁ ଏଠି କହୁଛନ୍ତି ସୁତଗୋସ୍ୱାମୀ ଯେ ଯେଉଁ ଗଜେନ୍ଦ୍ର ଯଶଗ୍ରସ୍ତମ ଗଜେନ୍ଦ୍ର ଏ ଅଷ୍ଟମ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯିବ, ସୁଖଦେବ ଏ ଚତୁର୍ଥ ମନ୍ୱନ୍ତର ଲୀଳା, ଏ ଯେଉଁ ବରାହ ଲୀଳା ଏ ପଞ୍ଚମ ମନ୍ୱନ୍ତର କଥା। ତେଣୁ ଭଗବାନ କଥା କହିବା ମାତ୍ରେ ଭଗବାନଙ୍କର ଭକ୍ତଙ୍କର କଥା ଯେଉଁମାନେ ଶୁଣିବେ ସେମାନେ ଯେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଆଉ ଯେଉଁମାନେ ଭଗବାନ କଥା ଶ୍ରବଣ କରିବେ ସେ କାହିଁକି ଆନନ୍ଦ ନ ପାଇବେ। ଯେଉଁଭଳି ଭାବରେ ଯେଉଁ ଗଜେନ୍ଦ୍ରମ ଯଶଗ୍ରସ୍ତମ ଯଶ ଦଶାଣା ମକରସ୍ତାସ୍ମୀ 9 ଲକ୍ଷ ପ୍ରକାର ଯେଉଁ ଜଳଦେବ ରହିଛନ୍ତି ତା ଦେହରୁ ଏ ଯେଉଁ ମକର ଯିଏ ବା ସିଏ ହେଉଛନ୍ତି ଏ ଯେଉଁ କୁମ୍ଭୀର ସିଏ ହେଉଛନ୍ତି ଭଗବାନଙ୍କ ବିଭୂତି ଯଶାଣା ମକରସ୍ତାସ୍ମୀ। ତେଣୁ ସେଇ ଯଶ ଗ୍ରସ୍ତ ଯେଉଁ ହେଇଥିଲେ ଆଦି ଗଜ ଗଜେନ୍ଦ୍ର ଗଜମାନଙ୍କ ଭିତରେ ସାଧାରଣ ଗଜ ନୁହନ୍ତି, ଗଜେନ୍ଦ୍ର ସାଧାରଣତଃ କିଏ ସିଂହ ବା ବାଘ ଏମାନେ ସବୁ ଆକ୍ରମଣ କରନ୍ତି, ହାତୀକୁ ହତ୍ୟା କରିଦିଅନ୍ତି, ହାତୀକୁ ତାକୁ ଖାଦ୍ୟ ଶିକାର କରନ୍ତି, କିନ୍ତୁ ଇଏ ଗଜେନ୍ଦ୍ର ଏଭଳି ଥିଲେ ସିଏ ଶିକାର କରୁଥିଲେ ହରିମାନଙ୍କୁ ଶିକାର କରୁଥିଲେ ସିଂହମାନଙ୍କୁ ଶିକାର କରୁଥିଲେ। ଅଷ୍ଟମ ସ୍କନ୍ଧ ସେ ବର୍ଣ୍ଣନା କରାଯିବ ଗଜେନ୍ଦ୍ର ସେ ସାଧାରଣ ଗଜ ନୁହନ୍ତି, ଏତେ ଶକ୍ତିଶାଳୀ ଥିଲେ। ଯେଉଁ ଗଜେନ୍ଦ୍ରମ ଯଶଗ୍ରସ୍ତମ ଏବଂ ଏହି ଲୀଳାଟି 1000 ବର୍ଷ ଧରି ଚାଲିଥିଲା, ତ୍ରିକୁଟ ପର୍ବତରେ
ଯେଉଁ ରହିଛି ସରୋବର ରହିଛି, ସେ ସରୋବରରେ ଏ ଲୀଳାଟି ହେଉଥିଲା। ଏ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଧାୟନ୍ତଂ ଚରଣାମ୍ବୁଜଂ, ସେହି ଭଗବାନଙ୍କର ପାଦପଦ୍ମକୁ ଯେଉଁମାନେ ଭଗବାନ ହରି ରୂପରେ ଆସି ତାଙ୍କୁ ଉଦ୍ଧାର କରିଥିଲେ, ତାଙ୍କୁ ଯଦି ଧ୍ୟାନ କରିବେ, ଭଗବାନ କଥା ଧ୍ୟାନ କରିବେ, ଆମର କଥା ବହୁତ କଥା ଆସୁଛି ଧ୍ୟାନ ମନକୁ ବହୁତ କଥା ଆସୁଛି, କିନ୍ତୁ ଭଗବାନ କଥା ଯଦି ଧ୍ୟାନ କରିବେ, ଚରଣାମ୍ବୁଜଂ, କେତେ ସୁନ୍ଦର ପଦ୍ମ ରହିଛି ପାଦପଦ୍ମ ତାଙ୍କର, ସେହି ଭଗବାନଙ୍କ ପାଦପଦ୍ମକୁ ଯଦି ଧ୍ୟାନ କରିବେ, ତାହେଲେ କ୍ରୋଶନ୍ତିନା କରେଣୁନା, ଯେତେବେଳେ ଗଜେନ୍ଦ୍ର ଆକ୍ରାନ୍ତ ହୋଇ ସେତେବେଳେ ସେ ତାଙ୍କର ପତ୍ନୀମାନେ ସବୁ ଚେଷ୍ଟା କଲେ ତାଙ୍କୁ ଉଦ୍ଧାର କରିବା ପାଇଁ, ସବୁ ମିଶିକି ଚେଷ୍ଟା କଲେ କିନ୍ତୁ ପାରିଲେ ନାହିଁ, ଭଗବାନ ଲୀଳା ଅନୁଷ୍ଠିତ ହେବ। ତେଣୁ କରେଣୁନା କ୍ରୋଶନ୍ତିନା, କରେଣୁମାନେ କ୍ରନ୍ଦନ ମଧ୍ୟ କରୁଥିଲେ ହଜାର ବର୍ଷ ଧରି, ଦେବତାମାନେ ହସୁଥିଲେ, ଦେବତାମାନେ ଦେଖି କହୁଥିଲେ ଆମକୁ ଡାକୁନି, କାଉ କାଉ କଷ୍ଟ ଯେତେ ପାଇବା ଯେତେ କାଉ, ସବୁ ଦେବତାମାନେ ରହିଥିଲେ। ଆମର ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କଥା କହୁଥିଲା ବେଳେ କହୁଥିଲେ, ଥରେ ବ୍ରହ୍ମାଙ୍କର ଦୁଃଖ ଆସିଲା, ମନ ଦୁଃଖ ଆସିଲା, ବ୍ରହ୍ମା ମୋତେ ଟିକେ କ୍ରନ୍ଦନ କରିଦେଲେ ତାର ଦୁଃଖ ଦେଖିକରି, ଏ କରେଣୁ ବା ହାତୀ ମାଇ ହାତୀମାନଙ୍କର କ୍ରନ୍ଦନ ଶୁଣି ତାଙ୍କୁ ମୋତେ କ୍ରନ୍ଦନ ଆସିଲା, ତେଣୁ ସେ ଚାହିଁଲେ ଉଦ୍ଧାର କରିବା ପାଇଁ। କିନ୍ତୁ ଯେତେବେଳେ ଯାଉଛନ୍ତି ସେତେବେଳେ ଗଜେନ୍ଦ୍ର ଗୋଟିଏ ସ୍ତୁତି କରିଛନ୍ତି, ପୂର୍ବଜନ୍ମର ସ୍ତୁତି ସବୁ ମନେ ଥିଲା, ତା ଦେହରେ ଗୋଟିଏ ସ୍ତୁତି କହୁଛନ୍ତି, ମୁଁ ସେହି ଭଗବାନଙ୍କୁ ଧ୍ୟାନ କରୁଛି ଯାହାଙ୍କ ପାଖରେ ଏ ବ୍ରହ୍ମାଙ୍କ ତୁଚ୍ଛ। ତେଣୁ ଏକଥା ଶୁଣି ବ୍ରହ୍ମାଙ୍କର ମୁଁ କ'ଣ ତାକୁ ଉଦ୍ଧାର କରିବି, ଅବଶ୍ୟ କୁହାଯାଉଛି। କିନ୍ତୁ ଦେବତାମାନେ ସବୁ ନିରବ ଦ୍ରଷ୍ଟା ଥିଲେ, କାହିଁକିନା ଗଜେନ୍ଦ୍ର ସ୍ତୁତି କରିଥିଲେ, ନିର୍ବିଶେଷ ସ୍ତୁତି କରିଥିଲେ, ଭଗବାନଙ୍କର ସବିଶେଷ ରୂପକୁ ବର୍ଣ୍ଣନା କରିନଥିଲେ। ତେଣୁ ଦେବତାମାନେ ଅପେକ୍ଷା କରିଥିଲେ ଆମକୁ ଡାକୁନାହାନ୍ତି, ଆମେ କ'ଣ ସାହାଯ୍ୟ କରିବା ପାଇଁ, କିନ୍ତୁ ଭଗବାନ ଚାଲି ଆସିଲେ, ଦ୍ରୁତଗତିରେ ଆସିଲେ, ଏତେ ଦ୍ରୁତଗତିରେ ଆସିଲେ ଯେଉଁ ଗରୁଡ଼ଙ୍କର ଗତି ଅତି ବହୁତ ଶୀଘ୍ର ଦ୍ରୁତ ଗତି, କିନ୍ତୁ ତଥାପି ଭଗବାନ ଭାବୁଥିଲେ ଗରୁଡ଼ଙ୍କର ଆଜି ଗତିଟା ଧୀମ ହୋଇଯାଉଛି, ଗତିଟା ହେଇପାରୁନି, ଆହୁରି ପ୍ରଖର ଜୋରରେ ଚାଲିବା କଥା, ଆହୁରି ପ୍ରଖର ଗତିରେ ଚାଲିବା କଥା ଭଗବାନ ଡେଇଁ ପଡ଼ୁଛନ୍ତି, ଗରୁଡ଼ ପୃଷ୍ଠ ଡେଇଁ ପଡ଼ି ହାତକୁ ଉଦ୍ଧାର କରିଛନ୍ତି ଭଗବାନ, ଏଭଳି ବ୍ୟାକୁଳ ଭଗବାନ ଭକ୍ତଙ୍କୁ ଉଦ୍ଧାର କରିବା ପାଇଁ। ତେଣୁ କୃଷନ୍ତିନା କରୁଣିନା କୃଚ୍ଛତୁ ମୋତେ ଦ୍ରୁତମ, ଦ୍ରୁତ ଶବ୍ଦ ବ୍ୟବହାର କରାଯାଇଛି। ଭଗବାନ ଏ ଯେଉଁ ଗରୁଡ଼ ଯଦିଓ ବହୁତ ବେଗରେ ଯାଉଛନ୍ତି, କିନ୍ତୁ ଭଗବାନ ଲାଗୁଛି ଇଏ ବହୁତ ବହୁତ ମନ୍ଥର ଗତିରେ କଚ୍ଛପ ଗତିରେ ଯାଉଛି ଡାକିଲେ ତାଙ୍କୁ। ତେଣୁ ଭଗବାନ ଗଜେନ୍ଦ୍ରଙ୍କର ଆର୍ତ୍ତନାଦ ଶୁଣି ଭଗବାନ ଗଜେନ୍ଦ୍ରଙ୍କର ଯେଉଁ ସ୍ତୁତି, ପୂର୍ବଜନ୍ମର ସ୍ତୁତି ସବୁ ମନେ ପଡ଼ିଲା। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଯେ ଆମେ ସବୁ କିଛି ସ୍ତୁତି ମନେ ରଖିବା କଥା, ପୂର୍ବଜନ୍ମର ସ୍ତୁତି ଯେତେବେଳେ ଥିଲେ, ଇନ୍ଦ୍ରଦୁମ୍ନ ଥିଲେ, ରାଜା ଇନ୍ଦ୍ରଦୁମ୍ନ ଥିଲେ, ସେହି ସମୟରେ ଯେଉଁ ସ୍ତୁତି କରିଥିଲେ ମଳୟ ପର୍ବତ ଉପରେ, ସ୍ତୁତି କରୁଥିଲେ ଭଗବାନଙ୍କର, ସେସବୁ ସ୍ତୁତି ତାଙ୍କର ମନେ ପଡ଼ିଲେ, ଭଗବାନ ସେ ସ୍ମୃତି ପ୍ରଦାନ କଲେ। ତେଣୁ ଭଗବାନ ଯେତେବେଳେ ଆସୁଛନ୍ତି ଗଜରେ, ଏଇ ଯେଉଁ ଗରୁଡ଼ ପୃଷ୍ଠରେ ଆସୁଛନ୍ତି, ଭଗବାନ ଶ୍ରବଣ କରି ଗଜେନ୍ଦ୍ରଙ୍କର ଆହ୍ୱାନ ପ୍ରାର୍ଥନା ଯେଉଁ କ୍ରନ୍ଦନ କରୁଛନ୍ତି ତାଙ୍କର ପତ୍ନୀମାନେ, ଗଜେନ୍ଦ୍ର ମଧ୍ୟ କ୍ରନ୍ଦନ କରି କ୍ରନ୍ଦନରତ କରି ଆହେଦମ ଆଦି ପୁରୁଷମ ସୁଅନ୍ତସରେ ସୁରବଳେନ ଗୃହୀତ ଆତ୍ମ ଦୃଷ୍ଟ୍ୱା ଭରତମତି ହରିଙ୍କ ଉପାତ ଚକ୍ରମ ଉତ୍କ୍ଷିପ୍ୟ ସାମ୍ବିତକରମ ଗ୍ରମଃ ପୃଚ୍ଛା ନାରାୟଣ ପ୍ରିୟ ଗୁରୁ ଭଗବନ୍ ନମସ୍ତେ। ଅନ୍ତିମରେ ଆଉ କଥା କହିପାରୁନାହାନ୍ତି, 1000 ବର୍ଷ ହେଇଗଲାଣି। ତେଣୁ ସେହି ଅନ୍ତଃସରସୁ, ସେହି ସରସରେ ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ତେଣୁ ସେହି ଅନ୍ତଃସରସୁ ଉରୁବଳେନ ଗୃହୀତ ଆର୍ତ୍ତ, ଆର୍ତ୍ତରେ ପଡ଼ିଛି ଭଗବାନ ପ୍ରାର୍ଥନା କରିଛି, ସେଥିପାଇଁ ଏହି ଗଜେନ୍ଦ୍ର ଉଦାହରଣ ଦିଆଯାଏ। ଆର୍ତ୍ତର ଯେତେବେଳେ କଥା କୁହାଯାଏ, ଚାରି ପ୍ରକାର ବ୍ୟକ୍ତି ଯେ ଭଗବାନଙ୍କ ଶରଣରେ ଯାଆନ୍ତି, ଆର୍ତ୍ତ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଯେ ଭରତର ସବ, ଆର୍ତ୍ତ ବିଷୟରେ ଯେତେବେଳେ କୁହାଯାଏ ଗଜେନ୍ଦ୍ରଙ୍କର ଉଦାହରଣ ଦିଆଯାଏ। ଗୃହୀତ ଆର୍ତ୍ତ ଯେଉଁ କୁମ୍ଭୀର ଦ୍ୱାରା ଗୃହୀତ ହୋଇକରି ବହୁତ ଆର୍ତ୍ତ ହୋଇଛି, ଏବଂ ସେ ସୁଅନ୍ତସରେ ସୁରବଳେ ଗୃହୀତ ଆର୍ତ୍ତ ଦୃଷ୍ଟ୍ୱା ଏହିଭଳି ଭାବେ ସ୍ତୁତି କରିକରି ଯେତେବେଳେ ଆକାଶକୁ ଦେଖିଦେଉଛନ୍ତି, ଭଗବାନ ଦେଖୁଛନ୍ତି ଆସୁଛନ୍ତି, ଗରୁତ୍ମତି ଗରୁଡ଼ ଉପରେ ଆସୁଛନ୍ତି ଭଗବାନ, ଏବଂ ଖ ଉପାତ ଚକ୍ରମ ଖ ମାନେ ଆକାଶକୁ ଦେଖୁଛନ୍ତି, ଉପାଦ ଚକ୍ର ଭଗବାନଙ୍କର ଆଙ୍ଗୁଠିରେ ଚକ୍ର ଘୁରୁଛି, ଉପାଦ ଚକ୍ର, ତେଣୁ ଆଶ୍ୱସ୍ତ ହୋଇଗଲେ ଗଜେନ୍ଦ୍ର। ବର୍ତ୍ତମାନ ଭଗବାନଙ୍କ ଚକ୍ରକୁ ଦେଖିଲେ ଉଦ୍ଧାର ପାଇଛି ବୋଲି ଚିନ୍ତା କରିଦେଲେ। ଉପାଦ ଚକ୍ର କ'ଣ ଭଗବାନ ପ୍ରଦାନ କରିବେ ନା ଉତ୍କ୍ଷିପେ ସାମ୍ବୁଜକରମ ଧୀର ମହାପୁଚ୍ଛା, ତାଙ୍କର ଶୁଣ୍ଢରେ ସେହି ସରୋବରରେ ଗୋଟିଏ ପୁଷ୍ପକୁ ତୋଳି ଆଣିଲେ ଏବଂ ଟେକିଦେଲେ ପ୍ରଭୁଙ୍କୁ ପ୍ରଦାନ କରୁଛନ୍ତି। ଉତ୍କ୍ଷିପେ ସାମ୍ବୁଜକରମ ଧୀର ମହା, ବହୁତ କଷ୍ଟରେ କଥା କହୁଛନ୍ତି, ଆଉ କଥା କହିବା ପାଇଁ ଶକ୍ତି ନାହିଁ। ଗଜେନ୍ଦ୍ର ଯଦି ଥିଲେ ବହୁତ ଶକ୍ତିଶାଳୀ ଥିଲେ, 1000 ବର୍ଷ ଧରି କୌଣସି ଖାଦ୍ୟ ପାନୀୟ କିଛି ନାହିଁ, ତେଣୁ ଆଜି ବହୁତ କଷ୍ଟରେ କଥା କହୁଛନ୍ତି। ଗିର ମହାପୁଚ୍ଛା ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ, ହେ ନାରାୟଣ, ହେ ଅଖିଳ ଗୁରୁ, ହେ ଭଗବାନ, ମୁଁ ଆପଣଙ୍କୁ ନମସ୍କାର କରୁଛି। ତେଣୁ ଭଗବାନ ଏକଥା ଶୁଣି କହୁଛନ୍ତି, ଇଏ ଯେଉଁ ଗରୁଡ଼ଙ୍କର ଆଜି ଭିଡ଼ କମିଯାଇଛି, ତେଣୁ ଦ୍ରୁତ ଭଗବାନ ଡେଇଁ ପଡ଼ିଛନ୍ତି, ଡେଇଁ ପଡ଼ିକି ଭଗବାନ ଉଦ୍ଧାର କରିଛନ୍ତି, ଗଜେନ୍ଦ୍ରକୁ ଉଦ୍ଧାର କରିଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ଏବଂ ଭଗବାନ ଭକ୍ତଙ୍କ କଥା ଆନନ୍ଦ ଏଇ ସେଇ ଗଜେନ୍ଦ୍ର ସ୍ତୁତିରେ କଥା କହିଛନ୍ତି, ଭଗବାନ କଥାକୁ ଆନନ୍ଦ ଗାୟନ୍ତି ଆନନ୍ଦ ସମୁଦ୍ର ମଗ୍ନା, ଯେଉଁମାନେ ଭଗବାନ କଥାକୁ ଗାନ କରନ୍ତି ସେମାନେ ଆନନ୍ଦ ସମୁଦ୍ରରେ ମଗ୍ନ ହୋଇଯାଆନ୍ତି। ଆନନ୍ଦ ରୂପକ ସମୁଦ୍ର ବଢ଼ି ବଢ଼ିକା ଯାଉଥିବ ଆନନ୍ଦ ସମୁଦ୍ର, ସେଇଥିରେ ସେମାନେ ନିମଜ୍ଜିତ ହୋଇଯାଆନ୍ତି। ଏବଂ ସେହିଭଳି ଭାବରେ ଯେଉଁମାନେ ମଧ୍ୟ ସେ ଭଗବାନ କଥା ଶ୍ରବଣ କରନ୍ତି ସେମାନେ ମଧ୍ୟ ସେହିଭଳି ଭାବରେ ତାଙ୍କର ଆନନ୍ଦ ବଢ଼ି ବଢ଼ିକା ଯାଏ। ତେଣୁ ଏହିଭଳି ଭାବରେ କହୁଛନ୍ତି, ଆଉ ସେହିଭଳି ଭାବରେ ହିରଣ୍ୟାକ୍ଷ ବଧ କଥା କହିବେ, ପରେ କହିବେ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କୀ, ଜୟ ଶ୍ରୀ ଗୋପାଳ ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ଅନନ୍ତ କୋଟି ବୈଷ୍ଣବ କୀ, ଗାଈ ଗୋ ପ୍ରମାନନ୍ଦୀ, ଜୟ ଶ୍ରୀ।